ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথপ্রদর্শিকা কার্যক্রমে অংশীবা নিমন্তে আপনার স্বাগত করে আপনার মতামত নিমন্তে বিশেষ ধন্যবাদ। আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটক পঠাইছু, তা বোধবে আপনার হস্তগত হয়ে সারি তেমন তা অধ্যয়ন করতু, আহ কি শিক্ষা গ্রহণ কলে তা পত্র মাধ্যমে আমটক লিখি জনাতু। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛୁ। ସେ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ। ଆସନ୍ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ଜୀବିତ ଈଶ୍ୱର, ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ସେହି ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ହୃଦୟରେ କଥା କୁହ। ପ୍ରଭୁ, ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଆବଶ୍ୟକତା ପ୍ରଭୁ ତୁମେ ପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ତୁମେ ସୁରକ୍ଷା ପ୍ରଦାନ କର। ପ୍ରତ୍ୟେକଙ୍କୁ ତୁମର ଆଶୀର୍ବାଦର ବାହୁଛାତରେ ଆବରି ରଖ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 4 ପର୍ବର 7 ପଦରୁ ଆରମ୍ଭ କରି 13 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ନୂତନ ମନୁଷ୍ୟର ସଂଯମତା ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ମଣ୍ଡଳୀ, ସଦାସର୍ବଦା ଆତ୍ମିକ ଜୀବନରେ ଶିଶୁ ପରି ରହିବା ଉଚିତ ନୁହେଁ, ମାତ୍ର ଏହା ଆତ୍ମିକ ଜୀବନରେ ପରିପକ୍ୱତା ଲାଭ କରିବା ଉଚିତ। ଈଶ୍ୱର ତାହାଙ୍କର ସନ୍ତାନମାନଙ୍କୁ ଆତ୍ମିକ ଜୀବନରେ ବୃଦ୍ଧିଲାଭ କରିବା ନିମନ୍ତେ ଓ ପରିପକ୍ୱ ହେବା ନିମନ୍ତେ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ତେବେ ଦେଖନ୍ତୁ, 4:7 ଏହିପରି ଲେଖା ଅଛି, କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦତ୍ତ ହୋଇଅଛି। ଈଶ୍ୱର ବିଶ୍ୱାସୀମାନଙ୍କୁ ଦାନଗୁଡ଼ିକ ପ୍ରଦାନ କରିଅଛନ୍ତି, ଯାହାକି ଆମେ ରୋମିଓ 12 ଓ ପ୍ରଥମ କରନ୍ଥୀୟ 12 14 ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ବିଶ୍ୱାସୀମାନେ ଯଦିଓ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହେବା ଉଚିତ, ମାତ୍ର ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ପରସ୍ପରର ଅନୁରୂପ। ପ୍ରତ୍ୟେକ ବିଶ୍ୱାସୀକୁ ଭିନ୍ନ ଭିନ୍ନ ଦାନ ଦିଆଯାଇଅଛି, ଯେପରି ସେ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଉପାୟରେ କାର୍ଯ୍ୟ କରିପାରେ। ସେଥିପାଇଁ ପ୍ରଥମ କରନ୍ଥୀୟ 12:7 ପାଉଲ ଏହିପରି ପ୍ରକାଶ କରନ୍ତି, କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣ ପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ। ଏହାର ଅର୍ଥ ହେଉଛି ଯେ ପବିତ୍ର ଆତ୍ମା ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ ବିଶ୍ୱାସୀମାନଙ୍କ ହୃଦୟରେ କିଛି କାର୍ଯ୍ୟ ସାଧନ କରନ୍ତି। ଏହା ସମ୍ପୂର୍ଣ୍ଣ ବିଶ୍ୱାସୀ ମଣ୍ଡଳୀର ଲାଭ ନିମନ୍ତେ ବ୍ୟବହୃତ ହେବା ଉଚିତ। ପ୍ରିୟ ବନ୍ଧୁ, ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସେପରି କିଛି ଦାନପ୍ରାପ୍ତ ହୋଇଥାନ୍ତି, ତାହାହେଲେ ତାହା ନିଜ ନିମନ୍ତେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଉନ୍ନତି ନିମନ୍ତେ, ଉପକାର ନିମନ୍ତେ। ତେବେ ଏହି ଦାନକୁ ବ୍ୟବହାର କରିବା ନିମନ୍ତେ ପ୍ରତ୍ୟେକଙ୍କୁ ସେହି ଦାନର ପରିମାଣ ଅନୁସାରେ ଅନୁଗ୍ରହ ଦତ୍ତ ହୋଇଅଛି। ଶରୀରର ଯେପରି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସବୁ ରହିଅଛି ଓ ପ୍ରତ୍ୟେକର କାର୍ଯ୍ୟ ଭିନ୍ନ ଭିନ୍ନ ପ୍ରକାର, ମାତ୍ର ଶରୀର ଏକ, ଠିକ୍ ସେହିପରି ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ଯେପରି ଐକ୍ୟତା ରକ୍ଷା କରି କାର୍ଯ୍ୟସାଧନ କରିବାକୁ ପାରେ, ଏଥିନିମନ୍ତେ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଭିନ୍ନ ଭିନ୍ନ ଦାନ ଦିଆଯାଇଅଛି, ଯେପରି ଏହା ଆତ୍ମାଙ୍କ ଶକ୍ତି ଓ ପୂର୍ଣ୍ଣତାରେ ବ୍ୟବହୃତ ହେବାକୁ ପାରେ ଓ ଏହି ସମସ୍ତ ମଧ୍ୟ ଦେଇ ଈଶ୍ୱରଙ୍କ ଅଭିମତ ସଫଳ ହେବାକୁ ପାରେ। ଯେତେବେଳେ ପ୍ରତ୍ୟେକ ବିଶ୍ୱାସୀ ନିଜର ନିର୍ଦ୍ଦିଷ୍ଟ ଦାନକୁ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରେ, ସେତେବେଳେ ଏହା ମଣ୍ଡଳୀର ଐକ୍ୟତା ରକ୍ଷା କରିବାରେ ସାହାଯ୍ୟ କରେ, ଯେପରିକି ଶରୀରର ପ୍ରତ୍ୟେକ ଅଙ୍ଗର ସହାୟତାରେ ଶରୀର ପରିଚାଳିତ ହୁଏ। କିନ୍ତୁ ଯଦି ଶରୀରର କୌଣସି ଅଙ୍ଗ ଅସୁସ୍ଥ ହୋଇଯାଏ, ତାହେଲେ ସମସ୍ତ ଶରୀର ମଧ୍ୟ କଷ୍ଟଭୋଗ କରେ। ଏହାର ଅର୍ଥ ହେଉଛି, ପ୍ରିୟ ବନ୍ଧୁ, ଆପଣ ଯଦି ଆପଣଙ୍କର ଦାନକୁ ମଣ୍ଡଳୀ ରୂପକ ବିଶ୍ୱାସୀ ଶରୀରରେ ବ୍ୟବହାର ନ କରନ୍ତି, ତାହେଲେ ମଣ୍ଡଳୀର ଉନ୍ନତିରେ ବା ଅଭିବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହୁଏ। 4:8 ଲେଖା ଅଛି, ଏଥିନିମନ୍ତେ ଉକ୍ତ ଅଛି, ସେ ଉର୍ଦ୍ଧ୍ୱରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ। ଏହି ବିଷୟଟି ଗୀତ ସଂହିତା 68:18 ଉଦ୍ଧୃତ ହୋଇଅଛି। ମାତ୍ର ଯଦିଓ ଏହି ଏଫିସିଓ 4:8 ତହିଁରେ କିଛି ଭିନ୍ନତା ପରିଲକ୍ଷିତ ହୁଏ, ଯାହାକି ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ ବୋଲି ଲେଖା ଅଛି, ଯେତେବେଳେ କି ଗୀତ ସଂହିତାର 68 ପର୍ବର 18 ପଦରେ ଲେଖା ଅଛି, ତୁମେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, ତଥାପି ତାହା ଭୁଲ ନୁହେଁ, କାରଣ ପବିତ୍ର ଆତ୍ମା ହେଉଛନ୍ତି ପ୍ରକୃତ ଲେଖକ ଓ ସେ ତାହାଙ୍କ ଲେଖାରେ ସମୟ ଓ ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି କିଛିଟା ପରିବର୍ତ୍ତନ ମଧ୍ୟ କରିପାରନ୍ତି। ପୁରାତନ ନିୟମର ଗୀତ ସଂହିତାରେ ଆମେ ଲକ୍ଷ୍ୟ କରିଛୁ ଯେ ପ୍ରଭୁ ଯୀଶୁ ମନୁଷ୍ୟମାନଙ୍କ ନିମନ୍ତେ ଦାନଗୁଡ଼ିକ ଗ୍ରହଣ କରିଥିଲେ। ତାଙ୍କର ସମସ୍ତ ଦାନଗୁଡ଼ିକ ପ୍ରସ୍ତୁତ ହୋଇ ରହିଥିଲା। ଏହାପରେ ସେ ଏହି ଜଗତକୁ ଆସିଲେ। ବର୍ତ୍ତମାନ ସେ ଏହି ଜଗତରେ ରହିଥିବାରୁ ଓ ପିତାଙ୍କ ନିକଟକୁ ଯାଇଥିବାରୁ ସେ ସେହି ଦାନଗୁଡ଼ିକ ମନୁଷ୍ୟମାନଙ୍କ ମଧ୍ୟରେ ବିତରଣ କରୁଅଛନ୍ତି। ସେ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ସେହି ଦାନଗୁଡ଼ିକ ଆମ୍ଭମାନଙ୍କୁ ପ୍ରଦାନ କରୁଅଛନ୍ତି। ତେବେ ଏହି ଏଫିସି 4:8 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣର ବିଷୟକୁ ପ୍ରକାଶ କରେ, ଆଉ ସେହି ସମୟରେ ସେ ଦୁଇଟି ବିଷୟ ସାଧନ କଲେ। ପ୍ରଥମତଃ ସେ ଉର୍ଦ୍ଧ୍ୱରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଯାହାକି ମୁଁ ବିଶ୍ୱାସ କରେ ଯେ ଏହା ସେହି ପୁରାତନ ନିୟମର ଉଦ୍ଧାରପ୍ରାପ୍ତ ଲୋକମାନଙ୍କୁ ପ୍ରକାଶ କରେ, ଯେଉଁମାନେ କି ମୃତ୍ୟୁ ପରେ ସେହି ପାରାଡାଇଜ୍ ବା ସ୍ୱର୍ଗୋଦ୍ୟାନକୁ ଚାଲିଗଲେ। ମାତ୍ର ଯେତେବେଳେ ଉର୍ଦ୍ଧ୍ୱକୁ ଆରୋହଣ କଲେ, ସେତେବେଳେ ସେ ସେମାନଙ୍କୁ ସେହି ସ୍ୱର୍ଗୋଦ୍ୟାନରୁ ନେଇଯାଇ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ନେଇଗଲେ। କିନ୍ତୁ ଆଜି ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ମୃତ୍ୟୁଭୋଗ କରେ, ସେ ସେହି ସ୍ୱର୍ଗୋଦ୍ୟାନକୁ ଯାଏ ବୋଲି କୁହାଯାଏ ନାହିଁ, ମାତ୍ର ଅପରପକ୍ଷରେ ସେ ଶରୀରରୁ ଅନୁପସ୍ଥିତ ରହି ପ୍ରଭୁଙ୍କ ସହିତ ଉପସ୍ଥିତ ହୁଏ। ଦେଖନ୍ତୁ, ଦ୍ୱିତୀୟ କରନ୍ଥୀୟ 5:8 ଲେଖା ଅଛି, ହଁ ଆମେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ। ଏହାପରେ ଦ୍ୱିତୀୟ ବିଷୟଟି ସେ ସାଧନ କଲେ, ଆଉ ତାହା ହେଉଛି ଯେତେବେଳେ ସେ ସ୍ୱର୍ଗାରୋହଣ କଲେ, ସେ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ। ଏହାର ଅର୍ଥ ସେ ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନାନା ବରଦାନ ଦେଲେ, ଯେପରି ସେମାନେ ଜଗତ ନିକଟରେ ତାହାଙ୍କର ସାକ୍ଷୀ ହୋଇପାରନ୍ତି। ତେଣୁ ଖ୍ରୀଷ୍ଟ ତାହାଙ୍କର ସ୍ୱର୍ଗାରୋହଣରେ କେବଳ ପୁରାତନ ନିୟମର ସାଧୁମାନଙ୍କୁ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆଣିଲେ ନାହିଁ, ମାତ୍ର ସେ ମଧ୍ୟ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ତାହାଙ୍କର ଦାନଗୁଡ଼ିକ ପ୍ରଦାନ କଲେ। ସେହି ପେଣ୍ଟିକଷ୍ଟ ଦିନ ପବିତ୍ର ଆତ୍ମା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ମଧ୍ୟକୁ ବାପ୍ତିସ୍ମ ଦେଲେ, ଓ ଏହାପରେ ସେମାନଙ୍କୁ କେତେକ ଦାନ ଦେଲେ, ଓ ମଣ୍ଡଳୀର ସଦସ୍ୟ ହିସାବରେ ସେହିସବୁ କାର୍ଯ୍ୟକାରୀ କରାଇବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇଲେ। ଓ ସେହିଦିନଠାରୁ ସେ ପ୍ରତ୍ୟେକ ନୂତନ ବିଶ୍ୱାସୀମାନଙ୍କ ଜୀବନରେ ତାହାଙ୍କର କାର୍ଯ୍ୟ ସାଧନ କରି ଆସୁଅଛନ୍ତି। ଏହାପରେ 4:9-10 ଲେଖା ଅଛି, ସେ ଆରୋହଣ କଲେ ବୋଲି କହିଲେ ଅର୍ଥ କ'ଣ ନା, ସେ ମଧ୍ୟ ନିଚସ୍ଥ ପୃଥିବୀକୁ ଅବତରଣ କରିଥିଲେ। ଯିଏ ଅବତରଣ କରିଥିଲେ ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଉର୍ଦ୍ଧ୍ୱକୁ ଆରୋହଣ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣ ତାହାଙ୍କର ଏହି ଜଗତକୁ ମାନବ ରୂପରେ ଅବତରଣ କରିବାର ବିଷୟକୁ ପ୍ରମାଣିତ କରେ, ଯାହାକି ସେ ଅତୀତରେ ସାଧନ କରିସାରିଛନ୍ତି। କିନ୍ତୁ ସେ ସମସ୍ତ ସ୍ୱର୍ଗର ଉର୍ଦ୍ଧ୍ୱକୁ ଆରୋହଣ କରିବାର କାରଣ ହେଉଛି ଯେ ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି। ତେବେ ସେହି ପୂର୍ଣ୍ଣତା କ'ଣ? ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ସେ ଉର୍ଦ୍ଧ୍ୱକୁ ଆରୋହଣ କରି ପୁରାତନ ନିୟମର ସାଧୁମାନଙ୍କୁ ସେହି ସ୍ୱର୍ଗୋଦ୍ୟାନ ମଧ୍ୟରୁ ନେଇଯାଇ ପିତା ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରାଇଲେ ଓ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ। ଏହି ସମସ୍ତ ସେହି ପୂର୍ଣ୍ଣତାର ବିଷୟକୁ ପ୍ରକାଶ କରେ। କିନ୍ତୁ ସେ ଯାହୁନା କାହିଁକି, ଏଥିସହିତ ଆଉ କେତେକ ବିଷୟ ରହିଅଛି। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଆମେ ଯେପରି ଆତ୍ମିକ ଜୀବନରେ କେବଳ ଶିଶୁ ଅବସ୍ଥାରେ ନ ରହି ବୟସପ୍ରାପ୍ତ ହେଉ ଓ ପରିପକ୍ୱତା ଲାଭ କରୁ। ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମମାନଙ୍କୁ ଯେଉଁ ଅନୁଗ୍ରହ ଦତ୍ତ ହୋଇଅଛି, ସେହି ଦାନ ସବୁକୁ ମଣ୍ଡଳୀର ଉନ୍ନତି ତଥା ଉପକାର ନିମନ୍ତେ ବ୍ୟବହାର କରି ମଣ୍ଡଳୀର ଅଭିବୃଦ୍ଧି ଘଟାଉ, କାରଣ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କଠାରେ ଏକ କରାଇଅଛନ୍ତି ଓ ଏହି ସମସ୍ତ ଦାନ ମଧ୍ୟ ଦେଇ ସେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଐକ୍ୟ ରକ୍ଷା କରିବାକୁ ଚାହାନ୍ତି। ତେଣୁ ଆସୁ ଆମେମାନେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଏକ ଏକ ଅଙ୍ଗ ହୋଇଥିବାରୁ ଆମମାନଙ୍କୁ ପ୍ରଦତ୍ତ ଦାନ ଅନୁଯାୟୀ ସେହିସବୁକୁ ବ୍ୟବହାର କରି ଏକ ଶରୀରରେ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରୁ ଓ ଖ୍ରୀଷ୍ଟଙ୍କୁ ଉଚ୍ଚରେ ସ୍ଥାପନ କରୁ, କାରଣ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ତେବେ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରିବା ଦ୍ୱାରା ଯେଉଁ ସମସ୍ତ ବିଷୟ ପୂର୍ଣ୍ଣ କଲେ ତହିଁର ଅବଶିଷ୍ଟାଂଶ ଆମେ ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ଏଫିସି 4 11 ପଦରୁ 13 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ କାହା କାହାକୁ ପ୍ରେରିତ, କାହା କାହାକୁ ମାଓବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି, ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ। ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତାପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ସେ ମନୁଷ୍ୟମାନଙ୍କୁ ଯେଉଁ ସମସ୍ତ ଦାନ ଦେଇଅଛନ୍ତି ସେହି ସମସ୍ତ ଦାନ ବିଷୟ ନେଇ ଏହି ଅଂଶଟି ପ୍ରକାଶ କରେ ନାହିଁ, ଯଦିଓ ଏହା ସତ୍ୟ ଯେ ସେ ଯିଏକି ମନୁଷ୍ୟମାନଙ୍କୁ ଦାନ ସବୁ ପ୍ରଦାନ କରିଅଛନ୍ତି। ମାତ୍ର ପାଉଲ ଏଠାରେ ଯାହା କହିବାକୁ ଚାହାନ୍ତି ତାହା ହେଉଛି ଯେ ସେ ଅର୍ଥାତ୍ ଖ୍ରୀଷ୍ଟ କେତେକ ବ୍ୟକ୍ତିମାନଙ୍କୁ ନିଅନ୍ତି ଯେଉଁମାନେ କି କେତେକ ଦାନ ପ୍ରାପ୍ତ ହୋଇଅଛନ୍ତି ଓ ସେମାନଙ୍କୁ ମଣ୍ଡଳୀକୁ ପ୍ରଦାନ କରନ୍ତି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ସେମାନେ କେଉଁ ଉଦ୍ଦେଶ୍ୟ ନେଇ ମଣ୍ଡଳୀକୁ ଦିଆଯାଇଥିଲେ। ଲେଖା ଅଛି, ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ। ଏହି ସମସ୍ତ ଦାନପ୍ରାପ୍ତ ଲୋକମାନେ ମଣ୍ଡଳୀକୁ ଦିଆଯାଇଅଛନ୍ତି, ଯେପରି ଏହା ଆତ୍ମିକ ଜୀବନରେ ସମ୍ପୂର୍ଣ୍ଣ ପରିପକ୍ୱତାର ସ୍ତର ମଧ୍ୟକୁ ଅଣାଯାଇପାରେ। ଆହୁରି ମଧ୍ୟ ଲେଖା ଅଛି, ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତାପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ଏହି ଜଗତରେ ମଣ୍ଡଳୀର ଆଭିମୁଖ୍ୟ କ'ଣ? ଏହା ଯେପରି ବର୍ଦ୍ଧିଷ୍ଣୁ ହେବାକୁ ପାରେ ଏଥିନିମନ୍ତେ ଏହାକୁ ପରିପକ୍ୱ ହେବାକୁ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜଣେ ଯାହାଙ୍କର କ୍ଷମତା ରହିଅଛି ଓ ସେ ହେଉଛନ୍ତି ଜଣେ ଯିଏକି ଦାନ ମଧ୍ୟ ବିତରଣ କରନ୍ତି। ସେ ମଧ୍ୟ ଦାନପ୍ରାପ୍ତ ବ୍ୟକ୍ତିମାନଙ୍କୁ ମଣ୍ଡଳୀକୁ ଦାନ କରନ୍ତି। ସେ ମଣ୍ଡଳୀକୁ ପ୍ରେରିତମାନଙ୍କୁ ଦାନ କଲେ। ପ୍ରେରିତ ହେଉଛି ଜଣେ ଯିଏକି କେବଳ ପୁନରୁତ୍ଥିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିନାହିଁ, ମାତ୍ର ତାହାଙ୍କ ଦ୍ୱାରା ସିଧାସଳଖ ତଥା ବ୍ୟକ୍ତିଗତ ଭାବେ ପ୍ରେରିତ ହେବା ନିମନ୍ତେ କ୍ଷମତାପ୍ରାପ୍ତ ହୋଇଅଛି। ସେ ଏକ ବିଶେଷ ଈଶ୍ୱର ନିଶ୍ୱସିତ ବାଣୀ ଉପଭୋଗ କରେ। ଏହି କାରଣରୁ ପାଉଲ ମଧ୍ୟ କହନ୍ତି, ମୁଁ ପାଉଲ ଜଣେ ପ୍ରେରିତ, ମନୁଷ୍ୟଠାରୁ ନୁହେଁ କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କ ଦ୍ୱାରା। ପୁନଶ୍ଚ ସେ କହନ୍ତି, ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇନାହିଁ କିମ୍ବା ଶିକ୍ଷା କରିନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି। ଏହି କାର୍ଯ୍ୟାଳୟ ଅନେକ ଦିନରୁ ମଣ୍ଡଳୀ ମଧ୍ୟରୁ ଅପସାରିତ ହୋଇଯାଇଅଛି। ବର୍ତ୍ତମାନ ଆପଣ ଏହି ପ୍ରେରିତିକ କାର୍ଯ୍ୟାଳୟ ମଣ୍ଡଳୀ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ ନାହିଁ, କାରଣ ଏହା ଏକ ନିର୍ଦ୍ଦିଷ୍ଟ ଅଭିମତ ନେଇ ନିର୍ଦ୍ଦିଷ୍ଟ ସମୟ ନିମନ୍ତେ କାର୍ଯ୍ୟ କରୁଥିଲା। ସେ କେତେକ ମାଓବାଦୀମାନଙ୍କୁ ମଣ୍ଡଳୀକୁ ଦେଲେ। ଏମାନେ ହେଉଛନ୍ତି ନୂତନ ନିୟମର ମାଓବାଦୀ, ଯେଉଁମାନେ କି ମଣ୍ଡଳୀକୁ ଦିଆଯାଇଥିଲେ ଯେପରି ସେମାନେ ବିଶ୍ୱାସ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରନ୍ତି। ଦେଖନ୍ତୁ ଏଫିସିଓ 3:5 ଲେଖା ଅଛି, ସେହି ନିଗୁଢ଼ ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ମାଓବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବକାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ସେହିପରି ପ୍ରକାଶିତ ହୋଇନଥିଲା। ସେମାନେ ସିଧାସଳଖ ପବିତ୍ର ଆତ୍ମାଙ୍କର ଅଧୀନରେ ରହି ପ୍ରଭାବିତ ହେଉଥିଲେ ଓ ପ୍ରତ୍ୟାଦେଶ ପ୍ରାପ୍ତ ହେଉଥିଲେ, ଯାହାକି ସେମାନଙ୍କୁ ଶିକ୍ଷକମାନଙ୍କଠାରୁ ପୃଥକ କରୁଥିଲା, ଯାହାକି ଆମେ ପ୍ରଥମ କରନ୍ଥୀୟ 12:10 ଲକ୍ଷ୍ୟ କରିବାକୁ ପାରୁ। ତେଣୁ ସେହି ଅର୍ଥରେ ଦେଖିବାକୁ ଗଲେ ବର୍ତ୍ତମାନ ସେହି ପ୍ରେରିତ ଓ ମାଓବାଦୀର କାର୍ଯ୍ୟ କେହି ସମ୍ପାଦନ କରୁନାହାନ୍ତି, ସେମାନେ ବହୁ ପୂର୍ବରୁ ଅପସାରିତ ହୋଇଯାଇଛନ୍ତି। ମାତ୍ର ସେମାନେ ତଥାପି ଆଜି ତାହାଙ୍କ ମଣ୍ଡଳୀର ସଦସ୍ୟ। ତାହାଙ୍କର ମଣ୍ଡଳୀ କେବଳ ଏହି ଜଗତରେ ନାହିଁ, ମାତ୍ର ମଣ୍ଡଳୀର କିଛି ଅଂଶ ସେହି ସ୍ୱର୍ଗରେ ତାହାଙ୍କ ସହିତ ଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ଆଜି ମଧ୍ୟ ଆମ୍ଭମାନଙ୍କ ସହିତ ରହିଛନ୍ତି। ଆପଣ କ'ଣ ବର୍ତ୍ତମାନ ଏହି ଏଫିସିଓ ପତ୍ରଟିକୁ ଅଧ୍ୟୟନ କରୁନାହାନ୍ତି? କିଏ ଏହା ଲେଖିଅଛନ୍ତି? ପ୍ରେରିତ ପାଉଲ, ଓ ସେ ଆଜି ମଧ୍ୟ ଆମମାନଙ୍କ ସହିତ ଅଛନ୍ତି, ଯଦିଓ ସେ ଖ୍ରୀଷ୍ଟଙ୍କ ସହିତ ସେହି ସ୍ୱର୍ଗରେ ଉପବେଶନ କରିଅଛନ୍ତି। ସେ ଶରୀରରେ ଅନୁପସ୍ଥିତ, ମାତ୍ର ଖ୍ରୀଷ୍ଟଙ୍କ ସହିତ ଉପସ୍ଥିତ। ତଥାପି ସେ ମଣ୍ଡଳୀର ଜଣେ ସଭ୍ୟ ଓ ଆମମାନଙ୍କ ନିମନ୍ତେ ଜଣେ ପ୍ରେରିତ। ଲେଖା ଅଛି, ସେ କାହାକୁ କାହାକୁ ସୁଷମାଚାର ପ୍ରଚାରକ ସ୍ୱରୂପେ ମଣ୍ଡଳୀକୁ ଦାନ କଲେ। ଏହି ସୁଷମାଚାର ପ୍ରଚାରକମାନେ ଭ୍ରମଣକାରୀ ପ୍ରଚାରକ ଥିଲେ। ପାଉଲ ମଧ୍ୟ ଜଣେ ଭ୍ରମଣକାରୀ ପ୍ରଚାରକ ଥିଲେ। ଆଜି ଆମେ ସୁଷମାଚାର ପ୍ରଚାରକମାନଙ୍କ ବିଷୟରେ ଯେପରି ଭାବୁଛୁ, ସେମାନେ ସେପରି ନଥିଲେ। ସେହି ସମୟରେ ସେପରି କୌଣସି ଅନୁଷ୍ଠାନ ନଥିଲା ଏହିପରି ପ୍ରଚାର ଅଭିଯାନ ନିମନ୍ତେ। ସେମାନେ ନିଜେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ନୂତନ ନୂତନ ଅଞ୍ଚଳ ମଧ୍ୟକୁ ଯାଇ ସୁଷମାଚାର ପ୍ରଚାର କରୁଥିଲେ, ଓ ପବିତ୍ର ଆତ୍ମା ସେମାନଙ୍କର ଅଗ୍ରବର୍ତ୍ତୀ ହୋଇ ସେମାନଙ୍କୁ ବ୍ୟବହାର କରୁଥିଲେ, ଓ ସେମାନେ ସମ୍ପୂର୍ଣ୍ଣ ପବିତ୍ର ଆତ୍ମାଙ୍କର ଚାଳନାରେ ପରିଚାଳିତ ହେଉଥିଲେ। ଲେଖା ଅଛି, ସେ ମଧ୍ୟ କାହାକୁ କାହାକୁ ପାଳକ ଭାବରେ ମଣ୍ଡଳୀକୁ ଦେଲେ। ଏହି ଲୋକମାନେ ମେଷମାନଙ୍କର, ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ପାଳକ ସ୍ୱରୂପ ଥିଲେ। ଏମାନେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଯତ୍ନତତ୍ତ୍ୱ ନେଉଥିଲେ। ଲେଖା ଅଛି, ସେ ମଧ୍ୟ କାହାକୁ କାହାକୁ ଶିକ୍ଷକ ରୂପେ ନିଯୁକ୍ତି ଦେଲେ। ଏହି ଲୋକମାନେ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଉଥିଲେ। ଏହା ମଧ୍ୟ ଏକ ଦାନ, ଯାହାକି ରୋମିଓ ବାର ପର୍ବର ସାତ ପଦରେ, ପ୍ରଥମ କରନ୍ଥୀୟ ବାର ପର୍ବର ଅଠେଇଶ ଓ ଅଣତିରିଶ ପଦରେ, ଓ ପ୍ରଥମ ତିମୋଥି ତିନି ପର୍ବର ଦୁଇ ପଦରେ ଲକ୍ଷ୍ୟ କରିବାକୁ ପାରିବେ। ତେଣୁ ଈଶ୍ୱର ଏହିପରି ଲୋକମାନଙ୍କୁ ମଣ୍ଡଳୀକୁ ଦାନ କରିଅଛନ୍ତି, ଯେପରି ମଣ୍ଡଳୀ ପୂର୍ଣ୍ଣ ବୟସ୍କ ପୁରୁଷ ସ୍ୱରୂପ ହେବାକୁ ପାରେ, ଅର୍ଥାତ୍ ଆତ୍ମିକ ଜୀବନରେ ପରିପକ୍ୱତାର ସ୍ତରକୁ ଆସେ, ଯେଉଁଠାରେ କି ସେ ସଂଯମତା ରକ୍ଷା କରିପାରିବ। ଆପଣ ଦେଖନ୍ତୁ, ମଣ୍ଡଳୀ ଜଗତ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବାକୁ ଅଛି। ଖ୍ରୀଷ୍ଟଙ୍କ ସ୍ୱଭାବ ଓ ଆଚରଣ ମଣ୍ଡଳୀ ମଧ୍ୟ ଦେଇ ପ୍ରକାଶିତ ହେବାକୁ ଅଛି। ଏହି ସମସ୍ତ ଲୋକମାନେ ମଣ୍ଡଳୀକୁ ପ୍ରସ୍ତୁତ କରିବାକୁ ଅଛି, ଯେପରି ବିଶ୍ୱାସୀମାନେ ସାକ୍ଷୀ ସ୍ୱରୂପ ହୁଅନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀକୁ ଦୃଢ଼ ରୂପେ ଗଠନ କରିବାକୁ ପାରନ୍ତି। ତେଣୁ ପ୍ରିୟ ବନ୍ଧୁ, ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ଆପଣ ମଧ୍ୟ ଖ୍ରୀଷ୍ଟଙ୍କର ସାକ୍ଷୀ ହୋଇପାରିବେ ଓ ମଣ୍ଡଳୀକୁ ଗଠନ କରିବାରେ ସକ୍ରିୟ ଅଂଶଗ୍ରହଣ କରିପାରିବେ। କାରଣ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଖ୍ରୀଷ୍ଟଙ୍କୁ ଜଗତ ନିକଟରେ ପ୍ରକାଶ କରିବାର ଦାୟିତ୍ୱ ଆମ ପ୍ରତ୍ୟେକଙ୍କର ରହିଅଛି। ପ୍ରଭୁ ଆପଣଙ୍କୁ ଯେଉଁ ଦାନ ଦେଇଅଛନ୍ତି, ତାହାକୁ ମଣ୍ଡଳୀର ଉନ୍ନତି ତଥା ଅଭିବୃଦ୍ଧି ନିମନ୍ତେ ବ୍ୟବହାର କରନ୍ତୁ, କିନ୍ତୁ ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ କି ଅନ୍ୟର ଦାନ ପ୍ରତି ହିଂସା କରନ୍ତୁ ନାହିଁ। କିନ୍ତୁ ଅନେକ ସମୟରେ ଲକ୍ଷ୍ୟ କରାଯାଏ ଯେ ମଣ୍ଡଳୀ ମଧ୍ୟରେ ଯେଉଁମାନେ ଦାନପ୍ରାପ୍ତ ହୋଇଥାନ୍ତି, ସେମାନେ ସେହି ଦାନକୁ ନେଇ ଗର୍ବ ଅନୁଭବ କରନ୍ତି। ସେମାନେ ସେହି ଦାନକୁ ନେଇ ପାର୍ଥକ୍ୟତା ସୃଷ୍ଟି କରନ୍ତି। ସେମାନେ ନିଜକୁ ଆତ୍ମିକ ଜୀବନରେ ଅତି ମହାନ ବୋଲି, ଶ୍ରେଷ୍ଠ ବୋଲି ବିବେଚନା କରନ୍ତି। ସେମାନେ ଅନ୍ୟ ବିଶ୍ୱାସୀମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖନ୍ତି, ଆଉ ତଦ୍ୱାରା କ'ଣ ହୁଏ ନା ଦଳଭେଦ ହୁଏ, ତଦ୍ୱାରା ମଣ୍ଡଳୀ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୁଏ, ଏକତା କ୍ଷୁର୍ଣ୍ଣ ହୁଏ, ଖ୍ରୀଷ୍ଟଙ୍କର ଅଗୌରବ ହୁଏ। ଆଜି କାହିଁକି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କରେ ଅଶାନ୍ତି ପରିଲକ୍ଷିତ ହୁଏ, ଦଳଭେଦ ପରିଲକ୍ଷିତ ହୁଏ? ଯେହେତୁ ଯେଉଁମାନେ ଆତ୍ମିକ ଜୀବନରେ ପରିପକ୍ୱତାର ସ୍ତର ମଧ୍ୟକୁ ଆସିଅଛନ୍ତି, ସେମାନେ ଅନ୍ୟମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖନ୍ତି। ଯେଉଁମାନଙ୍କର ସେ ପ୍ରକାର ଆତ୍ମିକ ଦାନ ସବୁ ରହିଅଛି, ସେମାନେ ସେ ଦାନକୁ ନେଇ ନିଜକୁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି, ଆଉ ଯଦ୍ୱାରା ପ୍ରଭୁଙ୍କର ଅଗୌରବ ହୁଏ। କିନ୍ତୁ ଏଠାରେ ଆମମାନେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଶିକ୍ଷାପ୍ରାପ୍ତ ହେଉଛୁ ଯେ ପ୍ରଭୁ ଯଦି ଆମମାନଙ୍କୁ ସେ ପ୍ରକାର କୌଣସି ମଣ୍ଡଳୀର ନିଷ୍ଠା ନିମନ୍ତେ ଦାନ ଦେଇଅଛନ୍ତି, ତାହେଲେ ଆମେ ସେଥିନିମନ୍ତେ ଗର୍ବ କରିବା ଉଚିତ ନୁହେଁ, ବା ସେଥିନିମନ୍ତେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ବିବେଚନା କରିବା ଉଚିତ ନୁହେଁ, ମାତ୍ର ଅନ୍ୟମାନଙ୍କ ସହିତ ଏକତା ରକ୍ଷା କରିବା ଉଚିତ, ଅନ୍ୟମାନଙ୍କୁ ପ୍ରଭୁରେ ବଢ଼ାଇବା ଉଚିତ, ଅନ୍ୟମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବା ଉଚିତ, ଅନ୍ୟମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଚିତ, ଯେଉଁମାନେ ଆତ୍ମିକ ଜୀବନରେ ଦୁର୍ବଳ ସେମାନଙ୍କୁ ଆହୁରି ଆତ୍ମିକ ଜୀବନରେ ସବଳ କରାଇବା ଉଚିତ, ତାହେଲେ ସେମାନେ ପ୍ରଭୁଙ୍କ ନିମନ୍ତେ ବଢ଼ିପାରିବେ, ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇପାରିବ, ଆଉ ପ୍ରଭୁ ସେହି ଉଦ୍ଦେଶ୍ୟରେ ହିଁ ଦାନ ପ୍ରଦାନ କରିଥାନ୍ତି। କିନ୍ତୁ ଆମମାନଙ୍କର ନିଜର ସ୍ୱାର୍ଥ ହାସଲ ନିମନ୍ତେ ନୁହେଁ, ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ନୁହେଁ। ପ୍ରଭୁ ସେ ପ୍ରକାର ବିଷୟ ଆମମାନଙ୍କ ଜୀବନରେ ଆଶା କରନ୍ତି ନାହିଁ, ଆଉ ପ୍ରଭୁ ସେ ପ୍ରକାର ଲୋକମାନଙ୍କୁ ଘୃଣା କରନ୍ତି। ସେମାନେ କେବେ ହେଲେ ମଣ୍ଡଳୀର ଉନ୍ନତି ଘଟାଇ ପାରନ୍ତି ନାହିଁ, ବରଂ ତହିଁ ପରିବର୍ତ୍ତେ ମଣ୍ଡଳୀର ଆତ୍ମିକ ଜୀବନର ଅଧପତନ ଘଟାଇଥାନ୍ତି, ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ବ୍ୟାଘାତ ସୃଷ୍ଟି କରିଥାନ୍ତି। ତେଣୁ ଆସୁ, ପ୍ରଭୁ ଆମମାନଙ୍କୁ ଯାହାକୁ ଯେଉଁ ପରିମାଣରେ ଦାନ ବିତରଣ କରିଅଛନ୍ତି, ଆମମାନେ ପ୍ରଭୁଙ୍କର ଗୌରବ ପାଇଁ ଆଉ ମଣ୍ଡଳୀର ନିଷ୍ଠା ପାଇଁ, ମଣ୍ଡଳୀର ଏକତା ପାଇଁ, ମଣ୍ଡଳୀର ଶୃଙ୍ଖଳା ପାଇଁ, ଅନ୍ୟ ବିଶ୍ୱାସୀ ବିଶ୍ୱାସିନୀମାନଙ୍କର ଉପକାର ପାଇଁ ଏବଂ ଦୁର୍ବଳ ବିଶ୍ୱାସୀମାନଙ୍କର ଉନ୍ନତିର କାରଣ ପାଇଁ ଆମମାନେ ତାହା ବ୍ୟବହାର କରୁ, ଯଦ୍ୱାରା କି ଖ୍ରୀଷ୍ଟୀୟ ମଣ୍ଡଳୀ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ ବ୍ୟବହୃତ ହୋଇପାରିବ ଏବଂ ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু, নমস্কার।
ত্রস ଆସ।